ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସଙ୍ଗୀତା ପଣ୍ଡା। ବ୍ୟାଙ୍କରମାନେ ସହାନୁଭୂତିଶୀଲ ହୋଇକରି ଭିନ୍ ଭିନ୍ ଯୋଜନାଥି ହିତାଧିକାରୀମାନଙ୍କୁ ବହୁତ ସଂଖ୍ୟାତି ସାମିଲ କରବାରକେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ପରାମର୍ଶ ଦେଇଛନ୍। ଗଲାକାଲି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ବ୍ୟାଙ୍କରମାନଙ୍କର କାର୍ଯ୍ୟାବଳୀ ସମୀକ୍ଷା କରିବାର ଅବସରରେ ରାଜ୍ୟପାଳ ହିତାଧିକାରୀମାନଙ୍କର ଜୀବନ ଜୀବିକାର ଉନ୍ନତି ଲାଗି ଲୋକାଭିମୁଖୀ ଯୋଜନାମାନଙ୍କୁ ତହକାବାରକେ ଆହ୍ୱାନ ଦେଇଛନ୍। ବ୍ୟାଙ୍କମାନଙ୍କୁ ସାର୍ବଜନୀନ କଭରେଜ ଲାଗି ଲକ୍ଷ୍ୟ ରଖବାରକେ ଆଉ ଇ ଯୋଜନାମାନଙ୍କେ କମ୍ସେ କମ୍ 80% ସଞ୍ଚୟ ଖାତା ଧାରକମାନଙ୍କୁ ସାମିଲ କରବାର ଲାଗି ରାଜ୍ୟପାଳ କହିଛନ୍। ବୈଠକଥି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସହିତ ଉନ୍ନୟନ କମିଶନର ଅନୁ ଗର୍ଗ, ଅଲଗା ବିଭାଗର ପ୍ରମୁଖ ଶାସନ ସଚିବ ଆଉ ରାଇଜେ କାମ କରୁଥିବାର ମୁଖିଆ ବ୍ୟାଙ୍କମାନଙ୍କର ମୁଖ୍ୟମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କର ଅଲଗା ଜରୁରୀ କାମ ଥିବାରନୁ ଆଇବାକାଲ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଇବା ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଜରିଏ ସାଧାରଣ ଲୋକ ଜଣାଇ ଦିଆଯିବା। ନୂଆପଡ଼ା ଉପନିର୍ବାଚନ ଲାଗି ଗଲାକାଲି 4 ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ବିଜେପି ପ୍ରାର୍ଥୀ ଜୟ ଢୁଲକିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ଓଡ଼ିଶା ଜନତା ଦଳ ପ୍ରାର୍ଥୀ ସୁଖଦେବ ଦଂଶନା ଆଉ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍। ଗଲାକାଲି ତ 5 ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ଆଇବା ମାସର 11 ତାରିଖ ନୂଆପଡ଼ା ଉପନିର୍ବାଚନ ହେବାର ଏଥିର୍ଲାଗି ଆଇବାକାଲ ନାମାଙ୍କନ ପତ୍ରର ଶେଷ ତାରିଖ ରଖାଯାଇଛି। କାର୍ତ୍ତିକ ମାସ ଶେଷ ହେବାର 15 ଉତ୍ତରୁ ପୁରୀ ଶ୍ରୀମନ୍ଦିରନ ଧାଡ଼ି ଦର୍ଶନ ମୂଲ ହେବା। ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ମୂଲ ହେବା ଆର୍ ଦରକାର ହେଲେ ଏଥି ସଂଶୋଧନ ବିଲ୍ କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଶ୍ରଦ୍ଧାଳୁମାନେ ନାଟମଣ୍ଡପନ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଉତ୍ତରୁ ଆରାମରେ ମହାପୁରୁମାନଙ୍କର ଦର୍ଶନ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। କାର୍ତ୍ତିକ ମାସ ଲାଗି ଶ୍ରୀମନ୍ଦିରନ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହିଥିବାରୁ ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥାକେ ପରୀକ୍ଷାମୂଳକ ଭାବେ ମୂଲ କରାଯାଇ ନାଇଁପାରବାର ସେନ୍ତା ରତ୍ନଭଣ୍ଡାରନ ଅଲଙ୍କାରମାନଙ୍କର ଗନ୍ତି ମନ୍ତି ଭିଲ୍ କାର୍ତ୍ତିକ ମାସ ଉତ୍ତରୁ କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଆଇବା 20 ତାରିଖ ସୋମବାର ଦିନ ହେବାରକେ ଥିବାର ଡିପ୍ଲୋମା ଇନ୍ ଏଲିମେଣ୍ଟାରୀ ଏଜୁକେସନ୍ DLED ପରୀକ୍ଷାକେ ବାତିଲ କରାଯାଇଛି। 20 ତାରିଖ ଦିଆଲି ଲାଗି ସରକାରୀ ଛୁଟି ଘୋଷଣା ହୋଇଥିବାରୁ ବୋର୍ଡ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ଆଇବା 29 ତାରିଖ ବୁଧବାର ଦିନ କରାଯିବା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। ଜୁଆନ ପିଢ଼ି ଲାଗି ସରକାରଙ୍କ ତରଫରୁ ମୂଲ ହୋଇଥିବା ତମାଖୁମୁକ୍ତ ଅଭିଯାନର 3 ଖେପ ଲାଗି ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ବୈଠକଟି ଅଧ୍ୟକ୍ଷତା କରିଥିବାର ବେଳେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର ଆର୍ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ଅବସରରେ ନିଶାମୁକ୍ତ ଭାରତ ଗଠନ ଲାଗି ଜୁଆନ ପିଢ଼ିଙ୍କୁ ତମାଖୁମୁକ୍ତ ଅଭିଯାନଥି ସାମିଲ କରବାର ଲାଗି ଜିଲ୍ଲା ସାରା ସଚେତନତା କାର୍ଯ୍ୟକ୍ରମ କରବାରକେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ବଲପୁର ଜିଲ୍ଲା ବିଦ୍ୟାଳୟ ସମୂହ ସନ୍ତରଣ ଆର୍ ଯୋଗ ପ୍ରତିଯୋଗିତା ଗଲାକାଲି ଡକ୍ଟର ଝସ୍କେଶନ ସାହୁ ସନ୍ତରଣାଗାରନ ଉଦ୍ଯାପିତ ହୋଇଛି। ପ୍ରତିଯୋଗିତାଥି 106 ପ୍ରତିଯୋଗୀ ଭାଗ ନେଇଥିଲେ। ଉଦ୍ଯାପନୀ ଉତ୍ସବଥି ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାର ବେଳେ ଅଲଗା ଅତିଥିମାନେ ଯୋଗ ଦେଇକରି ଖେଲର ମହତ୍ତ୍ୱ ବାବଦେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶଥି ଦେବଗଡ଼ ସହରକେ ଅତ୍ୟାଧୁନିକ ପଦ୍ଧତିଥି ସ୍ୱଚ୍ଛ ଆର୍ ସୁନ୍ଦର କରବାର୍ ଲାଗି ଭୁବନେଶ୍ୱର ମହାନଗର ନିଗମ ଆର୍ ଦେବଗଡ଼ ମ୍ୟୁନିସିପାଲିଟି ଭିତରେ ଗୋଟିଏ 100 MOU ସ୍ୱାକ୍ଷରିତ ହୋଇଛି। ଦୁହିଆଡ଼ୁ ଖାସ୍ ନୋଡାଲ ଅଫିସର ନିଯୁକ୍ତି ହେବାର ସହିତ ସ୍ୱଚ୍ଛତା ବାବଦ ଯୋଜନା ତୃଣମୂଳ ସ୍ତରନ କାର୍ଯ୍ୟକାରୀ କରବାର ସହିତ ସ୍ୱଚ୍ଛ କର୍ମଚାରୀ ଆଉ ସ୍ୱେଚ୍ଛାସେବୀମାନଙ୍କୁ ଦରକାରୀ ଜ୍ଞାନକୌଶଳ ଆର୍ ପରିଚାଳନା ଲାଗି ତାଲିମ ଆର୍ ତଦାରଖ କରାଯିବାର ଚୁକ୍ତିଥି ଉଲ୍ଲେଖ ରହିଛି। ସରକାରଙ୍କର ସ୍ୱଚ୍ଛ ସହର ଯୋଡ଼ି କାର୍ଯ୍ୟକ୍ରମ ଅଧୀନଥି ଦେବଗଡ଼ ମ୍ୟୁନିସିପାଲିଟି ଲାଗି ପାଖାପାଖି 6 ଟଙ୍କାର ଖାସ୍ ଅନୁଦାନ ମଞ୍ଜୁର କରାଯାଇଥିବାର ଜଣାପଡ଼ିଛି। ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାକେ ଲାଗିକରି ରହିଥିବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଏତାର ପ୍ରଭାବଥି ଆଇବା ମଙ୍ଗଳବାର ତକ୍ ଗୋଟିଏ ଲଘୁଚାପ କ୍ଷେତ୍ର ବନିପାରେ। ଏହି ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗଆଡ଼େ ଯାଇକରି ଅତ୍କା ଘନୀଭୂତ ହୋଇକରି ଅବପାତର ରୂପ ନେବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି ସମୁଦ୍ର ଖଣି ଇଲାକା ଆର୍ ବୌଦ୍ଧ କଳାହାଣ୍ଡି ସହିତ 9 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।